ॐ नमो भगवते वासुदेवाय। ॐ नमो भगवते वासुदेवाय। ଆଜି ଆମର ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ ଏକ ଆରମ୍ଭ କରିବା କଥା। ତଂ ତଥା କୃପୟାବିଷ୍ଟମ୍, ତଂ ତଥା କୃପୟାବିଷ୍ଟମ୍ ଅଶ୍ରୁପୂର୍ଣ୍ଣା ପ୍ରେକ୍ଷଣମ୍, ଶବ୍ଦାମ୍ବା ତମ୍ ଅର୍ଜୁନକୁ ତଥା ସେହି କୃପୟା କୃପା କରି ଆବିଷ୍ଟମ୍ ବିଚଳିତ ଅଶ୍ରୁପୂର୍ଣ୍ଣ ଆକୁଳ ଇକ୍ଷଣମ୍ ଚକ୍ଷୁ ବିଷିଦନ୍ତମ୍ ଦୁଃଖ କରି ଇଦମ୍ ଏହା ବାକ୍ୟମ୍ ତଥା ଉବାଚ କହିଲେ ମଧୁସୂଦନ ମଧୁଦୈତ୍ୟର ହତ୍ୟାକାରୀ ପ୍ରକରଣବାଦ ସୁଷମା ଦେଶୀୟ ଶ୍ରୀରାମ ସ୍ୱାମୀଙ୍କ ଉପାଧ୍ୟାସରେ ଏବଂ ସୁଷମା ଗୌରବ ସ୍ୱାମୀ ଓଡ଼ିଆରେ ସଞ୍ଜୟ କହିଲେ ଅର୍ଜୁନଙ୍କୁ ଖୁବ୍ ଦୟାଦ୍ର ହୃଦୟ ଦୁଃଖପୂର୍ଣ୍ଣ ଏବଂ ଚକ୍ଷୁ ଲୋଚପୂର୍ଣ୍ଣ ହେବା ଦେଖି ମଧୁସୂଦନ ବା କୃଷ୍ଣ ନିମ୍ନ ମୋତେ କହିଲେ ଭାବାର୍ଥରେ ଶ୍ରୀ ଉପାଧ୍ୟାୟ କହୁଛନ୍ତି ଯେଉଁ ବ୍ୟକ୍ତିଠାରେ ପାର୍ଥିବ ସହାନୁଭୂତିଶୀଳତା ଦୁଃଖ ଏବଂ ଅଶ୍ରୁ ଆଦି ଦେଖାଯାଏ ବୁଝିବାକୁ ହେବ ଯେ ସେ ବ୍ୟକ୍ତି ପ୍ରକୃତ ଆତ୍ମଜ୍ଞାନ ଲାଭ କରିନାହିଁ। ଶାଶ୍ୱତ ଆତ୍ମା ପ୍ରତି ସହାନୁଭୂତି ପ୍ରକାଶ କରିବା ଆତ୍ମାନୁଭୂତି ଅଟେ। ଏ ଶ୍ଳୋକରେ ବ୍ୟବହୃତ ମଧୁସୂଦନ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ। ଭଗବାନ ଶ୍ରୀକୃଷ୍ଣ ମଧୁନାଥଙ୍କ ଦାୟିତ୍ୱକୁ ବଧ କରିଥିଲେ। ବର୍ତ୍ତମାନ ଅର୍ଜୁନ ତାଙ୍କଠାରେ ଦେଖାଯାଇଥିବା ଭ୍ରମଧାରଣା ରୂପକ ରାକ୍ଷସକୁ ବଧ କରିବାକୁ କୃଷ୍ଣଙ୍କୁ ଅନୁରୋଧ କରୁଛନ୍ତି। ବର୍ତ୍ତମାନ କ୍ଷେତ୍ରରେ ଅର୍ଜୁନଙ୍କର କ'ଣ କର୍ତ୍ତବ୍ୟ ସେ ତାହା ସ୍ଥିର କରିପାରୁନାହାନ୍ତି। ଏଥିରେ ସେ ବଡ଼ ବ୍ୟତୀତ ହୋଇପଡ଼ିଛନ୍ତି। କେଉଁଠାରେ ସହାନୁଭୂତି ପ୍ରକାଶ କରିବାକୁ ହେବ କେହି ଜାଣନ୍ତି ନାହିଁ। ବୁଡ଼ିଯାଉଥିବା ଲୋକର ପୋଷାକକୁ ରକ୍ଷା କରିବା ନିମିତ୍ତ ସହାନୁଭୂତି ପ୍ରକାଶ କରିବା ଅଜ୍ଞାନତା ଅଟେ। ଯେଉଁ ବ୍ୟକ୍ତି ଅଜ୍ଞାନତା ରୂପକ ସମୁଦ୍ରରେ ପତିତ ହୋଇଛି ତାହାର ବାହ୍ୟ ପୋଷାକ ଅର୍ଥାତ୍ ସ୍ଥୂଳ ଶରୀରକୁ ରକ୍ଷା କଲେ ସେ ଯଦି ରକ୍ଷା ପାଇବ ଏହା କଦାପି ହୋଇପାରିବ ନାହିଁ। ଯେ କଥା ଜାଣି ନାହିଁ ଏବଂ ଏହି ବାହ୍ୟ ପୋଷାକ ନିମିତ୍ତ ଦୁଃଖ ପ୍ରକାଶ କରେ ତାକୁ ଶୂଦ୍ର କୁହାଯାଏ, ଅର୍ଥାତ୍ ଯେ ଅଯଥା ଦୁଃଖ ପ୍ରକାଶ କରେ ସେ ଶୂଦ୍ର ଅଟେ। ଅର୍ଜୁନ ଜଣେ କ୍ଷତ୍ରିୟ ଥିଲେ, ତେଣୁ ଏ ପ୍ରକାର ବ୍ୟବହାର ତାଙ୍କଠାରୁ ଆଶା କରାଯାଉନଥିଲା। ଅବଶ୍ୟ ମୂର୍ଖ ଲୋକର ଦୁଃଖକୁ ଭଗବାନ ଶ୍ରୀକୃଷ୍ଣ ଦୂର କରିପାରନ୍ତି ଏବଂ ଏଇଥିପାଇଁ ହିଁ ସେ ଭଗବତ ଗୀତା କହିଛନ୍ତି। ଏ ଭୌତିକ ଶରୀର ଏବଂ ଚେତାତ୍ମା କ'ଣ ଏ ସମ୍ବନ୍ଧରେ ଭଲ ରକମ ବିଶ୍ଳେଷଣାତ୍ମକ ଅଧ୍ୟୟନ କରି କିପରି ଆତ୍ମାନୁଭୂତି ଲାଭ କରିବାକୁ ହେବ ସେହି କଥା ଏ ଅଧ୍ୟାୟରେ କୁହାଯାଇଅଛି। ଏ କଥାକୁ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ ଭଲ ରକମ ବୁଝାଇଛନ୍ତି। ପ୍ରକୃତ ଆତ୍ମା କ'ଣ ଯାହା ଏ ସମ୍ବନ୍ଧରେ ଏକ ସ୍ଥିର ଧାରଣା ଜନ୍ମିଛି, ତା ସହିତ କାର୍ଯ୍ୟ କଲେ ଏ ଅନୁଭୂତି ଲାଭ କରିବା ସମ୍ଭବପର ହେବ।
ନମ ସଦ୍ରକ୍ତମଣ ଆଜି ଆମେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବା। ପ୍ରଥମ ଅଧ୍ୟାୟରୁ କିଛି ଶ୍ଳୋକ ପାଠ କରାଯାଇଛି, ତେଣୁ ଆମେ ଆଶା କରିବା ପ୍ରତିଦିନ ଏଇ ନିୟମିତ ଭାବରେ ଶ୍ଳୋକ ପାଠ ହେବ ଗୋଟେ ଗୋଟେ। ତେଣୁ ପ୍ରଥମ ଅଧ୍ୟାୟରେ 45 ଶ୍ଳୋକ ଯେଉଁ ଅଛନ୍ତି, 46 ଶ୍ଳୋକ ଅଛନ୍ତି, ଏହିସବୁ ଶ୍ଳୋକ ଅର୍ଜୁନଙ୍କର ଅଧିକାଂଶ ହେଉଛି ଅର୍ଜୁନଙ୍କର କଥା। ଏ ଅର୍ଜୁନଙ୍କର କଥା ଯେଉଁ ଶୁଣିବେ, ଯେଉଁମାନେ ଆତ୍ମାନୁଭୂତି ଲାଭ କରିନାହାନ୍ତି ସେମାନେ କହିବେ ଅର୍ଜୁନ ଯାହା କହୁଛନ୍ତି ଠିକ କଥା କହୁଛନ୍ତି, ଭଗବାନ ତାଙ୍କୁ ଅଯଥାରେ ତାଙ୍କୁ ଯୁଦ୍ଧ କରେଇଲେ, ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ, ହିଂସା କରିବା ପାଇଁ ଚାହୁଁନଥିଲେ, ଲୋକମାନେ ବଧ କରିବା ପାଇଁ ଚାହୁଁନଥିଲେ, କିନ୍ତୁ ଭଗବାନ ତାଙ୍କୁ ଉତ୍ସେଇ ଉତ୍ସେଇକରି ତାଙ୍କୁ ଯୁଦ୍ଧ କରେଇଲେ, କେତେ ଲୋକ ନିହତ ହେଲେ, ମୃତ୍ୟୁବରଣ କଲେ, ତେଣୁ ଭଗବାନ ଉପରେ ଦୋଷାରୋପ କରନ୍ତି। ତେଣୁ ଧର୍ମଟା ଏତେ ସୂକ୍ଷ୍ମ ତତ୍ତ୍ୱ, ଧର୍ମଟାକୁ କେହି ବୁଝିପାରିବେ ନାହିଁ। ଧର୍ମରେ ମଧ୍ୟ ହିଂସା ରହିଛି, ଧର୍ମ ମଧ୍ୟ ଅହିଂସା ରହିଛି। ଭଗବାନ ବାରମ୍ବାର କହୁଛନ୍ତି ଯୁଦ୍ଧ କରିବା ପାଇଁ ଅର୍ଜୁନଙ୍କୁ, ଯୁଦ୍ଧ ମାନେ ହିଂସା ରହିବ ସେଠି। ରୋଗନ ମହାରାଜ କଥା କୁହନ୍ତି, ମହାତ୍ମା ଗାନ୍ଧୀ ଆମର ରହିଛନ୍ତି, ତାଙ୍କୁ ସମସ୍ତେ ସମ୍ମାନ କରନ୍ତି, ଭଗବତ ଗୀତାକୁ ସବୁବେଳେ ହାତରେ ରଖିଥାନ୍ତି ଏବଂ ଭଗବତ ଗୀତାରେ ଦହି ଦେଇ ସେ ଅହିଂସା ପାଇଁ କହୁଥିଲେ। ଭଗବତ ଗୀତାରେ ମଧ୍ୟ ଅହିଂସା କଥା ରହିଛି, ଷୋଡ଼ଶ ଅଧ୍ୟାୟରେ, 13 ଅଧ୍ୟାୟରେ ବିଭିନ୍ନ ସ୍ଥାନରେ ଅହିଂସା ଭିତରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଭଗବତ ଗୀତା ମଧ୍ୟ ହିଂସା କଥା କୁହାଯାଇଛି। ତେଣୁ କେଉଁଠି ହିଂସା କରିବାକୁ ପଡ଼ିବ, କେଉଁଠି ଅହିଂସା ଆଚରଣ କରିବାକୁ ପଡ଼ିବ ସେଇଟା ବୁଝିବାକୁ ପଡ଼ିବ। ଯେଉଁମାନେ ଧର୍ମ ପ୍ରକୃତ ଧର୍ମ ଜାଣନ୍ତି, ଧର୍ମ ତତ୍ତ୍ୱକୁ ଜାଣନ୍ତି, ସେମାନେ ଏଇଟାକୁ ନିର୍ଣ୍ଣୟ କରିପାରିବେ। ତେଣୁ ଆମେ ମୋଟା ମୋଟି ଭାବରେ ଏହା ବୁଝିବା, ପ୍ରଥମ ଅଧ୍ୟାୟରେ ଯେଉଁ ଅର୍ଜୁନ ଯେଉଁ ସବୁ କଥା କହିଛନ୍ତି, ବହୁତ ଯେଉଁମାନେ ଆତ୍ମାନୁଭୂତି ଲାଭ କରିନାହାନ୍ତି ସେମାନେ ଭାବିବେ ଆତ୍ମା ଅର୍ଜୁନ ବହୁତ ଉନ୍ନତସ୍ତର ବ୍ୟକ୍ତି, ସେ ହିଂସା କରିବା ପାଇଁ ଚାହୁଁନଥିଲେ, ଏଭଳି ସବୁ ତାଙ୍କୁ ପ୍ରଶଂସା କରିବେ। କିନ୍ତୁ ଆମେ ଦେଖିବା ଭଗବାନ ତାଙ୍କୁ କ'ଣ କହୁଛନ୍ତି। ନମ୍ବର 1 ମୂର୍ଖ ବୋଲି କହିବେ, ଆଉ ପରେ କହିବେ ଅସତ୍ୟାନନ୍ଦ ପ୍ରଜ୍ଞାବାଦାଂଶବାଦେ ଗତାସନ ଗତାସନ୍ତ ନାମ ସ୍ୱତନ୍ତ୍ର ପଣ୍ଡିତା ଭଗବାନ, ଆଉ ପରେ ସବୁ କଥା ଆସିବ। ପ୍ରଥମ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ, ପ୍ରଥମ ଅଧ୍ୟାୟରେ ବହୁତ ଲେକ୍ଚର ମାରିଲେ, ଗୋଟେ ମାନେ 45 ଶ୍ଲୋକରୁ ଅନେକ ଶ୍ଲୋକ ସେ କହିଲେ, ଲେକ୍ଚର ଦେଲେ ଭଗବାନଙ୍କୁ। ତାପରେ ଭଗବାନ କହିଲେ, ତଥାପି ଦେଖ ତୁମେ ବର୍ତ୍ତମାନ ସେସବୁ ଛାଡ଼, ସେସବୁ ମୋହକୁ ତ୍ୟାଗ କର, ବର୍ତ୍ତମାନ ଯୁଦ୍ଧ କର। ତଥାପି ପୁଣି ଯୁକ୍ତି ଆରମ୍ଭ କରି ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ କିଛି ଶ୍ଲୋକ ଯୁକ୍ତି କରିଛନ୍ତି ଭଗବାନଙ୍କ ସହିତ ଅର୍ଜୁନ। କିନ୍ତୁ ତାପରେ ଯେତେବେଳେ ଦେଖିଲେ ପ୍ରକୃତରେ ମୁଁ ଯେଉଁ କଥା କହୁଛି ଏ କଥା ଅନୁସାରେ ଭଗବାନଙ୍କର ଠିକ୍ ଅଛି, ତା'ର ଯୁଦ୍ଧ ବନ୍ଦ କରିଦିଏ, ତୁମେ ଯୁଦ୍ଧ କରିବା ପାଇଁ ଚାହୁଁନଥିଲ, ଭିକ୍ଷା କରିବ ଯାଇକି, ତାହେଲେ ଠିକ୍ ଅଛି ଯୁଦ୍ଧ କୁହ, ଭାଇ କୁହ, ବିଶିଷ୍ଟ ମାରାଜୀ କୁହ, ଯୁଦ୍ଧ ବନ୍ଦ କରିଦେବେ, ଆମେ ଚାଲିଯିବା। ତେଣୁ ଅର୍ଜୁନଙ୍କର ଚିନ୍ତା ଆସିଲା, ତେଣୁ ଚିନ୍ତା କରି ସେମିତି କହିଲେ, ପ୍ରଭୁ କାହାକୁ ଦୋଷ କହ ତ ସ୍ୱଭାବ, ଆଉ ପରେ ଆସିବେ ସେଟା। କହୁ ମୁଁ ଜାଣିପାରୁନି ମୋର କ'ଣ କର୍ତ୍ତବ୍ୟ। ଧର୍ମ ସମୁଢ ଚିନ୍ତା ପ୍ରକୃତ ଧର୍ମଟା ବି ବୁଝିପାରୁ ନାହିଁ, ବୁଢ଼ ହେଇଯାଇଛି ବର୍ତ୍ତମାନ କୃପଣ ଦୋଷକୁ। ତେଣୁ ଶିଷ୍ୟ ଶ୍ରେୟ ସ୍ୱାଧୀନ ପ୍ରକଟନ ମୁଁ ଆପଣଙ୍କର ଶିଷ୍ୟତ୍ୱ ଗ୍ରହଣ କଲି। ମୁଁ ଯେଉଁ ଆପଣଙ୍କ ସହିତ ବନ୍ଧୁ ଥିଲି ସଫା ହିସାବରେ ଯୁକ୍ତି ତରଫ କରୁଥିଲି ସଫା ହିସାବରେ ସୁଲଭ, କିନ୍ତୁ ବର୍ତ୍ତମାନ ଆଉ ମୁଁ ଆପଣଙ୍କୁ ସଫା ହିସାବରେ ଗ୍ରହଣ କରୁନାହିଁ, ମୁଁ ଆପଣଙ୍କୁ ଗୁରୁ ହିସାବରେ ଗ୍ରହଣ କରୁଛି। ଭଗବାନ କହିଲେ ଦେଖ ମୁଁ ତୁମର ଗୁରୁ ହୋଇପାରିବି ନାହିଁ, ମୁଁ ତୁମର ସଖା କେମିତି ଗୁରୁ ହେବି? ଯେଉଁମାନେ ଟିକେ ଅଧିକ ବୟସ୍କ ଅଛନ୍ତି ବା ଅଧିକ ଜ୍ଞାନୀ ବ୍ୟକ୍ତି ଅଛନ୍ତି ଯେମିତି ଆସିଦେବ ଇତ୍ୟାଦି, ତାଙ୍କଠାରୁ ତୁମେ ତାଙ୍କୁ ଗୁରୁ କରିକି ତାଙ୍କଠାରୁ ଜ୍ଞାନ ଗ୍ରହଣ କର। କିନ୍ତୁ ଅର୍ଜୁନ କହୁଛି ନା ଗୁରୁ ନାହିଁ, ପ୍ରଶାନ ମମାପୁଦ୍ୟା ଉଚ୍ଚୋପ ଉଚ୍ଚୋଚଣ ଇନ୍ଦ୍ରିୟାଣ, ମୁଁ ଆଉ କାହାକୁ ଦେଖୁନାହିଁ ଯିଏ ମୋର ଶୋକକୁ ଦୂର କରିବ, ଆପଣ ହିଁ ତୁମାତ ମୋର ଶୋକକୁ ଦୂର କରିବେ। ଭଗବାନ କହିଲେ ଠିକ୍ ଅଛି, ତାହେଲେ ତୁମେ ଶୁଣ ମୋ କଥା, ଏଇଭଳି ଭଗବାନ ସବୁ କହିବେ। ତେଣୁ ଆମେ ଦେଖିବା ପ୍ରଥମ ଅଧ୍ୟାୟରେ ଯେଉଁ ସବୁ ଶ୍ଳୋକ ସବୁ କହିଛନ୍ତି ଅର୍ଜୁନ ବହୁତ ଭଲ ଭଲ କଥା କହିଛନ୍ତି, କିନ୍ତୁ ତାକୁ ସବୁ ଖଣ୍ଡନ କରିବେ ଭଗବାନ। ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସବୁ ଖଣ୍ଡନ କରିବେ ସେସବୁ ଶ୍ଳୋକକୁ, ଯେସବୁ ଦୃଷ୍ଟି କରିଥିଲେ ଏଇଟା କେମିତି କରିବା ସେଇଟା କେମିତି କରିବା ଏଇଟା ଅଧର୍ମ ହେବ ଏଇଟା ହେବ, ଏସବୁ ଭଗବାନ ଦ୍ୱିତୀୟ ଅଧ୍ୟାୟରେ ଆମେ ଦେଖିବା ଏସବୁ ଖଣ୍ଡନ କରିଛନ୍ତି। ତୁମେ କହୁଥିଲେ ଏଇଟା ତ କିନ୍ତୁ ଏଇଟା ପ୍ରକୃତିରେ ଏଇଟା ଏହା ଆମେ ସବୁ ଯେତେବେଳେ ସେସବୁ ଆସିବ ସେସବୁ ଆଲୋଚନା କରିବା। ସିଦ୍ଧ ସ୍ୱାମୀ ତାଙ୍କ ଟୀକାରେ କଥା କହିଛନ୍ତି, ଅନ୍ୟ ଆଚାର୍ଯ୍ୟ ମଧ୍ୟ ଟୀକାରେ କହିଛନ୍ତି, ଯାହା ହଉ। ତେଣୁ ବର୍ତ୍ତମାନ ଏସବୁ ଆ ପୂର୍ବ ଶ୍ଳୋକରେ ଯେଉଁ କୁହାଗଲା ପ୍ରଥମ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଅର୍ଜୁନ କହିଲେ ଏବଂ ଉକ୍ତା ଅର୍ଜୁନ ସାକ୍ଷୀ ରଥପ୍ରସ୍ତ ଉପାୟ ବିଚାର, ଏଭଳି ଭାବରେ ଅର୍ଜୁନ ବହୁତ ଯୁକ୍ତି ବାଢ଼ିକରି ଆଉ ରଥ ଉପରେ ଠିଆ ହେବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା, କିନ୍ତୁ ବସି ପଡ଼ିଲେ। ବିଶ୍ୱଜ ଶୋଷଣ ଚାପନ ଯେଉଁ ଗାଣ୍ଡୁ ଧନୁ ଧାରଣ କରିଥିଲେ ସେ ଧାରଣକୁ ମଧ୍ୟ ତ୍ୟାଗ କରିଦେଲେ, ହାତ ଧରିପାରିଲେ ମାନେ ଶକ୍ତି ରହିଲାନି ତାଙ୍କର, ଦୁର୍ବଳ ଦୁର୍ବଳ ହୋଇଗଲେ ଆଗକୁ ଖୁସି ପଡ଼ିଲା ବିଶ୍ୱଜ ଗାଣ୍ଡୁ ଧନୁ ପ୍ରସିଦ୍ଧ ଗାଣ୍ଡୁ ଧନୁ ଯେଉଁ ଶୋକ ସମ୍ପୂର୍ଣ୍ଣ ମହାନସ ଶୋକାକୁଳ ଅବସ୍ଥାରେ ବର୍ତ୍ତମାନ ବସିଛନ୍ତି, ରଥକୁ ବସିଛନ୍ତି। ଗୁରୁ ଠିଆ ହେଇକି ଶିକ୍ଷା ଶିକ୍ଷା ଦେବେ, ଶିଷ୍ୟ ବସିକି ଶିକ୍ଷା ଗ୍ରହଣ କରୁଛନ୍ତି, ଇଏ ଅଦ୍ଭୁତ ଗୁରୁ ଶିଷ୍ୟ ପରମ୍ପରା। ତେଣୁ ଗୁରୁ ହେଉଛନ୍ତି ଯେ ସାରଥୀ, ଶିଷ୍ୟ ହେଉଛନ୍ତି ରଥି, ସିଏ ବସିଛନ୍ତି ଶିଷ୍ୟ ବସିଛନ୍ତି, ଆମେ ଦେଖିବା ଗୁରୁ ଶିଷ୍ୟ ପରମ୍ପରା ଅଦ୍ଭୁତ ଗୁରୁ ଶିଷ୍ୟ ପରମ୍ପରା ଭାଗବତରେ ଅଛନ୍ତି। ଦେଖିବା ରାଜା ରଘୁବଣ, ରାଜା ରଘୁବଣଙ୍କୁ ଗୁରୁ ହେଉଛନ୍ତି, ତାଙ୍କର ଗୁରୁ ହେଉଛନ୍ତି ଜଡ଼ଭରତ, ଜଡ଼ଭରତ ତାଙ୍କ ପାଲିକୁ କହୁଛନ୍ତି ଏବଂ ତାଙ୍କୁ ଶିକ୍ଷା ଦେଉଛନ୍ତି, ଶିଷ୍ୟ ପାଲିକୁ ବସି ଶିକ୍ଷା କରୁଛନ୍ତି, ଇଏ ଅଦ୍ଭୁତ ପରମ୍ପରା ସବୁ ରହିଛି ଭାଗବତରେ ଶାସ୍ତ୍ରମାନଙ୍କରେ। ଯାହା ହଉ, ତେଣୁ ବର୍ତ୍ତମାନ ଏହି ଶ୍ଳୋକରେ ପ୍ରଥମ ଅଧ୍ୟାୟ ଯେଉଁ ସରିଲା ତୃତୀୟ ଅଧ୍ୟାୟ ଆରମ୍ଭ ହେଲା, ଏ ସାଂଖ୍ୟ ଯୋଗ ଏ ଶ୍ଳୋକ ଅଧ୍ୟାୟରେ ବାସ୍ତରଟି ଶ୍ଳୋକ ଅଛନ୍ତି। ଏ ସାଂଖ୍ୟ ଯୋଗରେ ସିଏ ଏକ ପ୍ରଭୁପାଦ ମହାରାଜ କହନ୍ତି, ଏଥିରେ ସମସ୍ତ ଭଗବତ ଗୀତା ସଂକ୍ଷେପରେ ସବୁକିଛି ଜ୍ଞାନ ଏଠି ରହିଛି, ସବୁ ମାନେ ସାଂଖ୍ୟ ଯୋଗ ଏଠି ରହିଛି, କର୍ମଯୋଗ ରହିଛି, ଜ୍ଞାନ ଯୋଗ ରହିଛି, ବୁଦ୍ଧି ଯୋଗ ରହିଛି, ସବୁ ଯୋଗ ଏଠି ରହିଛି। ଭଗବତ ଗୀତାର ସମରୀ ବୋଲି କୁହାଯିବ, ସାର କଥା ସବୁ ଜିନିଷ ରହିଛି ଏଥିରେ। ଆପଣ 2:39 ଶ୍ଳୋକରେ ମଧ୍ୟ ଅଛନ୍ତି ଯେ ଏସା ଯେ ବିହିତା ସାଂଖ୍ୟ ବୁଦ୍ଧି ଯୋଗେ ତୁମାନେ ଶୁଣୁ, ବର୍ତ୍ତମାନ ସାଂଖ୍ୟ ଯୋଗ 38 ଶ୍ଳୋକ ପର୍ଯ୍ୟନ୍ତ କହିବେ, ତାପରେ କହିବେ ବର୍ତ୍ତମାନ ତୁମକୁ ସାଂଖ୍ୟ ବିଷୟରେ କହିଲି, ଏସା ତ 39 ଶ୍ଳୋକ କହିଛନ୍ତି, ମୁଁ ତୁମକୁ ସାଂଖ୍ୟ ବିଷୟରେ କହିଲି, ବର୍ତ୍ତମାନ ଭକ୍ତି ଯୋଗ ବିଷୟରେ କହୁଛୁ। ତେଣୁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ସବୁକିଛି ଜ୍ଞାନ ଭଗବାନ ଦେଇଛନ୍ତି, ସାଂଖ୍ୟପରେ ଦେଇଛନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ପ୍ରଥମ ଅଧ୍ୟାୟରେ ଶେଷ ହେଲା, ଦ୍ୱିତୀୟ ଅଧ୍ୟାୟରେ ଏସବୁ ଆରମ୍ଭ ହେଉଛନ୍ତି। ତନ୍ ତଥା ପୂର୍ବୟା ନିଷ୍କ୍ରମ ଭଗବାନ ଅବଶ୍ୟ ଆ ପୂର୍ବ ଶ୍ଳୋକରେ କୁହାଯାଇଛି, ଆଚାର୍ଯ୍ୟ ଟୀକାରେ କହିଛନ୍ତି, ସେ କିଷ୍ଣ ଶ୍ରୀକୃଷ୍ଣ ଭାଷଣ ଦେଖିଥିଲି, ଯେତେବେଳେ ଦୁଇ ପକ୍ଷରେ ଶଙ୍କନାଦ ହୋଇଗଲା, ତାପରେ ଅର୍ଜୁନ କହିଲେ ସେନୟ ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ପ୍ରଥମେ କୌରବ ପକ୍ଷ ଶଙ୍କନାଦ କଲେ, ଭୀଷ୍ମ ଦ୍ରୋଣ କର୍ମକଥ ସର୍ବୈବ ମହାରଥା ଏମାନେ ସବୁ ଶଙ୍ଖନାଦ କଲେ ଏବଂ ସେ ଶଙ୍ଖନାଦ ଯେତେବେଳେ କଲେ ସେଠି କୁହାଯାଉଛି ପ୍ରଥମ ଅଧ୍ୟାୟରେ ଏସବୁ ରହିଛି ଆମେ ଆଲୋଚନା କରିପାରି ନାହିଁ କିନ୍ତୁ ଏସବୁ ଗୁରୁତ୍ୱପୂର୍ଣ୍ଣ କଥା ସେ ସେଇଠି ଯେତେବେଳେ ଶଙ୍ଖନାଦ କରୁଛନ୍ତି ତଥା ଶଙ୍ଖାସ୍ତ୍ର ବୈଜ୍ୟସ୍ତ ପ୍ରଣବ ଆନନ୍ଦ ଗୁରୁଙ୍କ ସହସା ବିନନ୍ଦସ୍ୟ ସଶବ୍ଦ ତୁମୂଳ ଭାବେ ଶଙ୍ଖ ପ୍ରଣବ ଆନନ୍ଦ ଇତ୍ୟାଦି ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଯୁଦ୍ଧରେ ଯେଉଁଟା ବାଜେ ଏହାକୁ ସାହସ ପ୍ରଦାନ କରିବ ଯୁଦ୍ଧ କରିବା ଯେଉଁ ଉତ୍ସାହ ଆସିବ ଏସବୁ ବାଦ୍ୟ ବାଦନ କରାଯାଉଥିଲା ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ ସଶବ୍ଦ ତୁମୂଳ ଭାବେ ବହୁତ ଭୀଷଣ ଶବ୍ଦ ହେଲା କିନ୍ତୁ ଭୀଷଣ ଶବ୍ଦରେ କ'ଣ ହେବ ଅସୁବିଧା କ'ଣ ଅଛି କି କିଛି ଅସୁବିଧା ହେଇନି ପାଣ୍ଡବମାନଙ୍କର କିଛି ଅସୁବିଧା ହେଇନି କିନ୍ତୁ ଅନ୍ୟ ପକ୍ଷରେ ପାଣ୍ଡବମାନେ ଯେତେବେଳେ ଶଙ୍ଖନାଦ କଲେ ତଥା ଶଙ୍ଖ ତଥା ଶ୍ୱେତ ହେ ଯୁକ୍ତି ମାଧବ ପାଣ୍ଡବ ପିଠୁ ଏହି ଶୋକଟି ମୁଁ ଆରମ୍ଭ କରିଥିଲି ବୁଲାରେ ଏହି ଶୋକଟି କହିଥିଲି ପ୍ରଥମେ ମୋର ପୂଜା ବ୍ରତ ନେଇକି ଦେଇଥିଲି ସେଠି କୁହାହେଉଛି ତାପରେ ପାଣ୍ଡବମାନେ ଶଙ୍ଖନାଦ କଲେ କିଭଳି ଶଙ୍ଖନାଦ କଲେ ନା ଦିବ୍ୟ ଶଙ୍ଖ ପ୍ରଦନ୍ତୁ ଦିବ୍ୟ ଶଙ୍ଖ ପାଞ୍ଚ ଜନ୍ୟ ଋଷିକେଶ ଋଷିକେଶ ଶଙ୍ଖନାଦ କଲେ ପାଞ୍ଚ ଜନ୍ୟ ଶଙ୍ଖ ଦିବ୍ୟ ଶଙ୍ଖ ଦେବଦତ୍ତଙ୍କ ଧନଞ୍ଜୟ ଧନଞ୍ଜୟ ଅର୍ଜୁନ ଯିଏକି ଧନ ସଂଗ୍ରହ କରିଥିଲେ ତାଙ୍କ ନାମ ହେଉଛି ଧନଞ୍ଜୟ ସେଥିପାଇଁ ହେଇଛି ତାଙ୍କର ଶଙ୍ଖର ନାମ ହେଉଛି ଦେବଦତ୍ତ ଏବଂ ପୌଣ୍ଡ୍ରମ ଗର୍ଭ ମହାଶଖ ମହା ଭୀମକର୍ମା ଗୋପୋଧର ଭୀମ ଯେଉଁ ଶଙ୍ଖନାଦ କଲେ ପୌଣ୍ଡ୍ର ଶଙ୍ଖ ନାଁ ହେଉଛି ପୌଣ୍ଡ୍ର ଗର୍ଭ ମହାଶଖ ଏବଂ ଅନନ୍ତ ବିଜୟ ରାଜା ଯୁଧିଷ୍ଠିର ମହାରାଜ ଶଙ୍ଖ ତାଙ୍କ ନାମ ହେଉଛି ଅନନ୍ତ ବିଜୟ ସାଧବ ନକୁଳ ସୁଗସ ମଣିପୁଷ୍ପ କୌ ଏସବୁ ଶଙ୍ଖ ଦିବ୍ୟ ଶଙ୍ଖ ପଦ୍ମ ଏସବୁ ଦିବ୍ୟ ଶଙ୍ଖ ଏ ଶଙ୍ଖନାଦରେ କ'ଣ ହେଉଥିଲା ନା ସବୋଷ ଧାର୍ତ୍ତରାଷ୍ଟ୍ରାଣ ହୃଦୟାନ ବେଦା କିଏ କହୁଛନ୍ତି ସଞ୍ଜୟ କହୁଛନ୍ତି ଉତ୍ତରାଷ୍ଟ୍ର ତାଙ୍କର ପୁତ୍ର ହୃଦୟ ବିଧାରଣ ହେଇଗଲା ଦୁଷ୍ଟ ହୃଦୟ ବିଧାରଣ ହେଇଗଲା ଏ ଶ୍ଳୋକରେ ମଧୁସୂଦନ ଶବ୍ଦ ଲାଗିଛି ତାର ଅର୍ଥ ହେଉଛି ସେଇଟା ଧୃତରାଷ୍ଟ୍ର ଯେତେ ଯେତେବେଳେ କୁହାଗଲା ଅର୍ଜୁନ ବିଷାଦ ହୋଇଗଲେ ଧୃତରାଷ୍ଟ୍ର ବହୁତ ମନ ଖୁସି ହେଉଛି ଅର୍ଜୁନ ବହୁତ ମନ ଖୁସିରେ ଯେତେବେଳେ ଧୃତରାଷ୍ଟ୍ର କହୁଛନ୍ତି ଯେ ଅର୍ଜୁନ ବିଷାଦ ଆସିଗଲା ସଙ୍ଗେ କହୁଛନ୍ତି ଅର୍ଜୁନ ବିଷାଦ ହୋଇଗଲା ବିଷୟଗ୍ରସ୍ତ ହୋଇଗଲେ ହଁ ମୁଁ ସେଇଟା କହୁଛି ତେଣୁ ଏହିଭଳି ଭାବରେ ଯେତେବେଳେ ଶଙ୍ଖନାଦ ହୋଇଗଲା ଯେଉଁ ହୃଦୟ ଉଦାହରଣ ହୋଇଗଲା ବୋଲି କୁହାଯାଉଛି ହୃଦୟ ଉଦାହରଣ ହୋଇଗଲା ମାନେ ଆମର କିଛି ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି କୌର ପକ୍ଷର ସୈନ୍ୟମାନେ ଏମିତିକି ସବୁ ଗାଢ଼ା ପରିଶ୍ରା ସବୁ ହୋଇଗଲା ତାଙ୍କର ହୃଦୟ ଉଦାହରଣ ହୋଇଗଲେ ଚିଠି କଥା କି ଆପଣଙ୍କର ଆମର ସବୁ ଅନୁଭୂତ ହେଇଛି ସେ ବହୁତ ଭୟ ହେଇଥିବ ସେଠି ହବ ସବୁ ତେଣୁ ଏସବୁ ଦେଖିକିରି ଅଥବା ବ୍ୟବସ୍ଥିତ ଦୃଷ୍ଟା କିଛି ସମୟ ଲାଗିଲା ସେମାନେ ପ୍ରକୃତିସ୍ଥ ହେବା ପାଇଁ ସବୁ ତ ବ୍ୟବସ୍ଥା ଭଳିଆ ହେଇଗଲେ ଆଉ ତାଙ୍କ ଶୁଣିକିରି ଆଉ ତେଣୁ କିଛି ସମୟ ଅଥବା ତାପରେ କିଛି ସମୟ ଲାଗିଲା ପରେ ଯେତେବେଳେ ସେମାନେ ପ୍ରକୃତିସ୍ଥ ହେଲେ ସେତେବେଳେ ଅର୍ଜୁନ କହିଲେ ଅଥବା ବ୍ୟବସ୍ଥିତ ଦୃଷ୍ଟା ଧାର୍ତ୍ତରାଷ୍ଟ୍ର କପିଧ୍ୱଜ କପିଧ୍ୱଜ ଏହିସବୁ ଯେଉଁ ଶବ୍ଦ ସବୁ ରହିଛି ଆଉ ଯେଉଁ ସୂଚନା ମିଳୁଛି ଯେ ପାଣ୍ଡବ ପକ୍ଷ ଜୟଲାଭ କରିବ କପିଧ୍ୱଜ ବୋଲି କୁହାଯାଉଛି ଅର୍ଜୁନଙ୍କର ଯେଉଁ ରଥର ଯେଉଁ ଧ୍ୱଜ ଲାଗିଛି ସେଠି ହନୁମାନ ରହିଥିଲେ କାହିଁକି ନା ମହାଭାରତରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଥରେ ମହାଭାରତରେ ଯେଉଁ ଦ୍ୱାଦଶ ବର୍ଷ ବନବାସ କରିଥିଲେ ସେ ସମୟରେ ଥରେ ଦ୍ରୌପଦୀ ଦେଖିଲେ ଗୋଟେ ସୁନ୍ଦର ସୁବର୍ଣ୍ଣ ପଦ୍ମ ଦେଖିଥିଲେ ତେଣୁ ସେହି ସୁବର୍ଣ୍ଣ ପଦ୍ମ କେଉଁଠି ହେଉଛି ଆଣିବା ପାଇଁ ସେ କହିଲେ ଭୀମଙ୍କୁ କହିଲେ କିନ୍ତୁ ଭୀମ ଗଲେ ଦେଖିବା ପାଇଁ କେଉଁଠି ସୁବର୍ଣ୍ଣ ପୁଷ୍ପ ରହୁଛି ସୁବର୍ଣ୍ଣ ପଦ୍ମ ଗଲାବେଳୁ ବାଟରେ ହନୁମାନ ବି ବସୁଛନ୍ତି ତେଣୁ ହନୁମାନ ମାଙ୍କଡ଼ ବୋଲି ସେ କହିଲେ ଆଣିଛି ହନୁମାନ ମାଙ୍କଡ଼ ଶୁଦ୍ଧ ମାଙ୍କଡ଼ ଲାଞ୍ଜରେ ବଢ଼ିଛି ସେ କହିଲେ ତାଙ୍କୁ ଲାଞ୍ଜ କାଢ଼ିଦିଏ ରାସ୍ତାରେ ବାଟରେ ରହିଛି ତାକୁ କାଢ଼ିଦେ ମୁଁ ଯିବି
କିନ୍ତୁ ଭଗବାନ ଶୁଣିଲା
ଭଗବାନ ପ୍ରାଣ ଚାଲିଛ ତେଣୁ ସେ କହିଲେ ପଥରେ ଶୁଣିଲେନି ତାପରେ ଯେତେବେଳେ ଟିକେ ଭୀମା ଟିକେ ଆଉ ଟିକେ ଯେତେବେଳେ କହିଲେ ସେ କହିଲେ ଦେଖ ମୁଁ ବୃଦ୍ଧ ହେଇଯାଇଛି ଆଉ ମୋର ଟିକେ ତମେ ଟିକେ ଦେଖିଦିଅ ଇଏ ଭାବୁଛନ୍ତି କ'ଣ ମାର୍କେଟଟା ଜାଣିନ ବାହାରେ ଭାବିକିରି ପିନ୍ଧା କରୁଛନ୍ତି ଆଉ ଟିକେ ବୁଝୁଛନ୍ତି ଯେତେ ଚେଷ୍ଟା କଲେ ତାପରେ ସେ ଜାଣି ତ ଶରଣ ନେଲେ ସବୁ ତାପରେ ସିଏ ନା ମୁଁ ତମର ପିତା ମୁଁ ତମର ଭାଇ ବଡ଼ ଭାଇ ଭଗବାନ ଦେବଙ୍କ ମୁଁ ପୁତ୍ର ତମେ ମଧ୍ୟ ପୁତ୍ର ତେଣୁ ତାପରେ ସେ ତାଙ୍କୁ କହିଲେ କି ଯଦି ତମେ ଯଦି ଯୁଦ୍ଧ ହେବ ସେତେବେଳେ ମୁଁ ତମର ଅର୍ଜୁନଙ୍କର ରଥରେ ଧ୍ୱଜାରେ ରହିବି କପିଧ୍ୱଜ ବି କହିଲେ କପିଧ୍ୱଜ କପି ହନୁମାନ ବି ରହିଛନ୍ତି ହନୁମାନଙ୍କର ଯେଉଁ ପ୍ରାର୍ଥନା ରହିଛି ଯେ ମନ ଜବଂ ମା ରୂପ ତୁଲ୍ୟ ବେଗମ୍ ଜିତେନ୍ଦ୍ରିୟମ୍ ଗଧିମତା ବୈଷ୍ଣମ ବାତାତ୍ମଜମ୍ ବାତାତ୍ମଜମ୍ ସେ ପବନଙ୍କ ପୁତ୍ର ଆତ୍ମାତ୍ମଜମ୍ ଦୁଃଖ କ୍ରୀଡ଼ାମ ଗୌତମ ଶରଣ ପ୍ରପଦେ ଯେଉଁ ରହିଛି ତେଣୁ କପିଧ୍ୱଜ ତେଣୁ ଏ ସେତେବେଳେ ଦେଖିଲେ ବ୍ୟବସ୍ଥା ହେଇଗଲେ ସେ କହିଲେ ଶ୍ରେଣୀ ଉଭୟ ମୋତେ ରଥମ ତାପରେ ଅଧିକ ଉଭୟ ସେମାନଙ୍କ ମଧ୍ୟରେ ମୋର ରଥକୁ ସ୍ଥାପନ କରନ୍ତି ଧନୁରୁଦ୍ୟମ ପାଠ ବୋଲି କୁହାଗଲା ନା ସେ ଯୁଦ୍ଧ କରିବା ପାଇଁ ବସିଯାଇଥିଲେ ଧନୁରୁଦ୍ୟମ ସେ ଭାଙ୍ଗି ଯାଇନଥିଲେ ମାନେ ଯୁଦ୍ଧ ବର୍ତ୍ତମାନ ହେବ ତାହେଲେ ମୁଁ ଯୁଦ୍ଧ କରିବି କି ନାହିଁ ଚିନ୍ତା କରୁନାହାନ୍ତି ବହୁତ ବଳ ସହିତ ଯୁଦ୍ଧ କରିବା ପାଇଁ ଅଗ୍ରସର ହେଉଛନ୍ତି ଯୁଦ୍ଧ କରିବା ପୂର୍ବରୁ ଖାଲି ଜାଣିବା ପାଇଁ ଚାହେଁ କିନ୍ତୁ କେଉଁଠି କେମିତି ଅଛନ୍ତି ସବୁ ତାଙ୍କର ବ୍ୟୁହଟା ଜାଣିଦେଲେ ତାପରେ ମୁଁ ଯୁଦ୍ଧ କରିବି ଯେମିତି କ୍ରିକେଟ୍ ଖେଳରେ ଯେଉଁମାନେ ବୋଲିଂ କରନ୍ତି ସେ ଦେଖିଦିଅନ୍ତି କେମିତି ସବୁ ବ୍ୟାଟ୍ସମ୍ୟାନ୍ ସବୁ ରହିଛନ୍ତି କେଉଁଠି ମାରିବା କେମିତି ବୋଲିଂ କରିବା ବ୍ୟାଟ୍ସମ୍ୟାନ୍ ବୋଲର ଯେଉଁ ତାଙ୍କର ଯେଉଁ ଷ୍ଟ୍ରାଟେଜି କରନ୍ତି ସେଭଳି ଅର୍ଜୁନ ମଧ୍ୟ ତିଆରି କରି ଜାଣିବାକୁ ଚାହିଁଲେ ଦେଖିକି ସେ ଅନୁସାରେ ଯୁଦ୍ଧ କରିବେ ସେହି ଉଦ୍ଦେଶ୍ୟରେ ସେ କହିଲେ ସେନର ଉଭୟ ମଧ୍ୟ ରଥ ସ୍ଥାପନ ନଥିବ ଉଭୟ ସେମାନେ ମଧ୍ୟରେ ମୋର ରଥକୁ ସ୍ଥାପନ କର ତେଣୁ ଭଗବାନ ଏତିକି ତ କାଲି କଥା କହିଲେ ତାପରେ ଯେତେବେଳେ ଯୁଦ୍ଧ ହେବ ଆଉ କଥା କହିବେନି ଇଶାରା ଦେବେ କେମିତି ଇଶାରା ଦେବେ ଆମେ ସେ ଦିନ ହରିଦର୍ଶନ ମହାରାଜ କହୁଥିଲେ ପାଦରେ ଇଶାରା ଦେବେ ବାମ ପୂଜ ହେଲେ ବାମ ପାଦ ଗୋଟେ କରିବେ ଡାହାଣ ପୂଜା ହେଲେ ଡାହାଣ ବାଟିବେ ପାଦ ଇଂରେଜ ପାଦରେ ଇଂରେଜ ଦେବେ ଆଉ କଥା କହିବା ପାଇଁ ଯୁଦ୍ଧରେ କାହିଁ ବଡ଼ କାହିଁ ସମୟ କାହିଁ କଥା କହିବା ପାଇଁ ସମୟ ନାହିଁ ନା ଯୁଦ୍ଧ ସିଆଡ଼େ ଅସ୍ତ୍ରଶସ୍ତ୍ର ସବୁ ଆସୁଛି ସେଠି କଥା କହିବା ପାଇଁ ସମୟ ଅଛି
ମାନେ ଏଇ ଯେଉଁ ଅର୍ଜୁନ ଭଗବାନ ସାଥିଲେ ଅର୍ଜୁନ ମାନେ ଗୋଡ଼ରେ ଭଗବାନ
ତାର ଆଉ ଯୁଦ୍ଧ ଯୁଦ୍ଧ ବେଳର ଆଉ କ'ଣ ସେଠି ଆଉ ଇଏ କଲେ ହବ ତେଣୁ ଏଇଭଳି ଭାବରେ ଯେତେବେଳେ ନେଇଗଲେ ଭଗବାନ ଭୀଷ୍ମ ଦ୍ରୋଣ ପ୍ରମୁଖ ତ ସର୍ବ ଏବେ ମହାରଥା ଉବାସ ପାଠ ପ୍ରତିଦାନ ସମବେତାନ କୁରୁନୀତି ଯେତେବେଳେ ଅର୍ଜୁନ ଆଜ୍ଞା ଦେଲେ ଯେ ସେନେ ଦୁଇ ସେନାଙ୍କ ମଧ୍ୟରେ ରଥକୁ ସ୍ଥାପନ କର ସେତେବେଳେ ଭଗବାନ ନେଇଗଲେ ରଥକୁ ନେଇଗଲେ ଭୀଷ୍ମ ଦ୍ରୋଣଙ୍କୁ ସାମ୍ନାରେ ଥିଲେ କୌରମାନଙ୍କ ସାମ୍ନାରେ ଭୀଷ୍ମ ଦ୍ରୋଣ ଥିଲେ ପ୍ରଭୁପାଦ ମହାରାଜ ଗୋଟେ ସ୍ଥାନରେ କହିଛନ୍ତି ଆଜିକାଲିର ଯେଉଁ ଯୁଦ୍ଧ ହେଉଛି ଯେଉଁମାନେ ଲିଡର ମାନେ ସେମାନେ ରହୁଛନ୍ତି ଘର ଭିତରେ ରହୁଛନ୍ତି ସେମାନେ ଘର ଭିତରେ ରହିକି ନିର୍ଦ୍ଦେଶ ଦେଉଛନ୍ତି କିନ୍ତୁ ଯୁଦ୍ଧ ଯେଉଁମାନେ ପ୍ରକୃତରେ ଯୁଦ୍ଧ ନେତା ଯିଏ ସେ ଯୁଦ୍ଧର ଆଗରେ ଠିଆ ହେବେ ଯେମିତି ଭୀଷ୍ମ ଦ୍ରୋଣ ସବୁ ଠିଆ ହୋଇଛନ୍ତି ତେଣୁ ତାଙ୍କ ପାଖରେ ଭଗବାନ ରଥକୁ ରଖିଲେ ଭୀଷ୍ମ ଦ୍ରୋଣ ପ୍ରମୁଖ ତ ସର୍ବ ଏକ ମହାରଥା ମହାରଥା କହିଲେ ମହାରଥା ଅତିରଥି ଏଠି ବିଭିନ୍ନ ପ୍ରକାର ଆମର ସବୁ ସଂଜ୍ଞା ରହିଛି ମହାରଥା କହିଲେ କେଉଁଠିକୁ ପରିଣତ କଲେ 10,000 କେଉଁଠି ପରିଣତ କଲେ 60,000 ଏତିକି ଏକଲା ଜଣେ ସେତିକି ସୈନ୍ୟମାନଙ୍କ ସହିତ ଯୁଦ୍ଧ କରିପାରିବେ ସେ ହେଉଛି ମହାରଥ ଏବଂ ଅତିରଥ କହିଲେ ଆହୁରି ଅଗଣିତ ସୈନ୍ୟଙ୍କ ସହିତ ଯୁଦ୍ଧ କରିପାରିବେ ଏକା ଜଣେ ଏକୁଟିଆ ଏବେ ସବୁ ମହାରଥା ଆଉ ପୂର୍ବରୁ କେହି କହିଲେ ନା ସଞ୍ଜୟ ଯୁଧିଷ୍ଠିର ଦୁର୍ଯ୍ୟୋଧନ କହୁଛନ୍ତି ଦ୍ରୋଣାଚାର୍ଯ୍ୟଙ୍କୁ ଅତ୍ର ସୁରା ମହେଶ ଆଶା ନିମାର୍ଜୁନ ସମାଧି ଯୁଦ୍ଧଧାନ ବିରାଟ ସର୍ବ ଏବେ ମହାରଥ ଏମାନେ ସବୁ ମହାରଥ 17 ମହାରଥଙ୍କର ବର୍ଣ୍ଣନା କରାଯାଇଛି ପାଣ୍ଡବମାନଙ୍କୁ ଛାଡ଼ିକି କି ପାଣ୍ଡବମାନେ ମିଶିକି ଏମିତି ଭାବେ ସବୁ ମହାରଥମାନଙ୍କ ବର୍ଣ୍ଣନା କରାଯାଇଛି ତେଣୁ ଏମାନେ ସବୁ ମହାରଥୀ ତାଙ୍କ ସାମ୍ନାରେ ଭଗବାନ ରଖିଲେ ଜଣେ ଆଚାର୍ଯ୍ୟ ବଳଦେବ ବିଦ୍ୟାଭୂଷଣ ତାଙ୍କର ଭାଷାରେ କହୁଛନ୍ତି ଏଇଟା ସର୍ବସାକ୍ଷିତତ୍ଵ ଏ ସର୍ବେ ଏଇଟା କହିଲେ କାହିଁକି ଏଇଟା କରାଗଲା ନା ଇଏ ସମସ୍ତେ ସାକ୍ଷୀ ରହିବେ ଏଇଟା କେଉଁଠି ଲୁଚାଛୁପା ଭାବରେ କୁହାଯାଏ ନାହିଁ ସେଇଟା ହେଉଛନ୍ତି ସର୍ବେ ସାକ୍ଷୀ ତତ୍ତ୍ୱ ଏଇ ସାକ୍ଷୀ ରହିଛନ୍ତି ଏମାନେ ସବୁ ଏପଟେ ରହିଲେ 11 ସୈନ୍ୟ ସେପଟେ ରହିଲେ 7 ସୈନ୍ୟ ଏମାନେ ହେଉଛନ୍ତି ସାକ୍ଷୀ ସର୍ବସାକ୍ଷୀ ତତ୍ତ୍ୱ ବିଶ୍ୱନାଥ ବଳଦେବ ବିଦ୍ୟାଳୟ ତାଙ୍କର ଶ୍ଳୋକରେ ଏଇଟା କହୁଛନ୍ତି ତେଣୁ ଏ ଯେଉଁ ହେଲା କହିଲେ ବର୍ଣ୍ଣାକ ଦେଖିବା ସେଇଟା କେଉଁଠି ଅଛି ବର୍ଣ୍ଣାକ ଦେଖିବା ଏବେ ହେଲା ପରେ କହୁଛନ୍ତି ଭଗବାନ ଯେତେବେଳେ କହିଲେ ବିଶ୍ୱନାଥଙ୍କୁ ତାଙ୍କ ଭାଷାରେ କହୁଛନ୍ତି ଯେ ସେ କ'ଣ ସେନଗର ମଧ୍ୟରେ ସାମଗ୍ରୀ ରଥକୁ ସ୍ଥାପନ କର ତେଣୁ ଏବଂ ମୁକ୍ତ ଋଷିକେଶ ଭଗବାନ କ'ଣ କଲେ ନା ଏଭଳି ଯେତେବେଳେ ଋଷିକେଶ ଅର୍ଜୁନ ଯେତେବେଳେ କହିଲେ ଗୁଡ଼ାକେଶ ଯେତେବେଳେ କହିଲେ ସେତେବେଳେ ସେ ରଥକୁ ନେଇକି ମଧ୍ୟ ଭୀଷ୍ମ ଦ୍ରୋଣ ସମଗ୍ର ସ୍ଥାନରେ ରଖିଲେ ଏଇଠି ଆମର ବଳଦେବ ବିଦ୍ୟାସ୍ୱାମୀ କହୁଛନ୍ତି ସ୍ୱ ସଖ ଶ୍ରୀ ଭଗବତ ଗୁଣ ଲାବଣ୍ୟ ସ୍ମୃତି ନିବେଶନ ବିଜିତ ନିହସ୍ତନ ପରମ ଭକ୍ତମ ସମୟତା କୁର୍ନୀତି ଯେଉଁଟା କୁହାଯାଇଛି ଏଇଟା ଏଥିରେ ମୁଁ ଲେଖିନି କିନ୍ତୁ ଏଇଟା କୁହାଯାଉଛି ଯେ ବିଷ୍ଣୁ ଚତୁର୍ଥ ଭାଷାରେ କହୁଛନ୍ତି ଭଗବାନ ହାତ ଦେଖିକି କହିଦେଲେ ଯେ ଦେଖ ଆଙ୍ଗୁଠି ଦେଖିକି କହିଲେ ସମବେତାନ କୁରୁନୀତି ଏ କୌରମାନେ ଏଠି ଉପସ୍ଥିତ ଅଛନ୍ତି ଦେଖ ଉବାସ ପାର୍ଥ ପଶ୍ୟତାନ ଏ ପାର୍ଥ ତୁମେ ଦେଖ ସବୁ ଏମାନେ ସବୁ ଅବସ୍ଥା ଅଛନ୍ତି ସମବେତାନ କୁରୁନୀତି ଏ ଯେଉଁ କହିବାର ଉଦ୍ଦେଶ୍ୟ ହେଉଛି ଏଠି ଜଣେ ଆଚାର୍ଯ୍ୟ କହୁଛନ୍ତି ଭଗବାନ ଯେଉଁ ଆଙ୍ଗୁଠି ଦେଖିକି କହୁଥିଲେ ସେ ଆଙ୍ଗୁଠି ଦେଖିକି ସେ ତାଙ୍କର ଆଙ୍ଗୁଠି ଦେଖିକି ସେ କହିବାର ଉଦ୍ଦେଶ୍ୟ ତାଙ୍କର ଅର୍ଜୁନଙ୍କର ବିଷାଦ ଦେଇଦେଇଛି ଅର୍ଜୁନଙ୍କ ମନରେ ବିଷାଦ ଦେଇଦେଇଛି ତା ପୂର୍ବରୁ ସେ ବିଷାଦ ପ୍ରଶ୍ନ ନଥିଲେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଥିଲେ ତେଣୁ ସେ ଭଗବାନ ଭଗବାନ ଯଦି ଅର୍ଜୁନ ଯଦି ଯୁଦ୍ଧ କରିବେ ଆଉ ଭଗବାନ ଜ୍ଞାନରେ କେମିତି ଦେବେ ତେଣୁକରି ଭଗବାନ ତାଙ୍କର ଅର୍ଜୁନସ୍ୟ ବିଷାଦ ଭଗବତ ତସ୍ୟ ଉପଦେଶ ସର୍ବସାକ୍ଷିକ ଏଇଠି ବୋଧୟିତୁମ ବଳଦେବ ବିଦ୍ୟାସ୍ୱାମୀ କହୁଛନ୍ତି ଅର୍ଜୁନ ବିଷାଦ ଭରିଲେ ପୁଣି ଯେଉଁ ଭଗବତ ଉପଦେଶ ଦେଲେ ଏଇଟା ସର୍ବସାକ୍ଷିକ ଏଇଠି ବୋଧୟିତୁମ ସମସ୍ତେ ସାକ୍ଷୀ ରହିଲେ ଏଇ ଦ୍ୱିତୀୟ ଅଧ୍ୟାୟ 4 ଶ୍ଳୋକରେ ଏଇଟା କୁହାଉଛି ତେଣୁ ଯାହା ହଉ ଏଇଟା ତାଙ୍କ ସେତେବେଳେ ତାଙ୍କର ମନରେ ବିଷାଦ ଆସିଲା ନା ତା ପୂର୍ବରୁ ସେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିଲେ ମାରିକି ସେବା କରିଦେଲେ ଏଇଭଳି ଭାବରେ ଏଇ ମଟିକୁ ନେଇକି ଯୁଦ୍ଧ କରୁଛନ୍ତି ସେ କିନ୍ତୁ ଭଗବାନ ଚାହୁଁନାହାନ୍ତି ଅର୍ଜୁନ ଯୁଦ୍ଧ କରୁ ଅର୍ଜୁନ ଯୁଦ୍ଧ କଲେ ଭଗବାନ ଜ୍ଞାନଟା କେତେବେଳେ ଦେବେ ଏବଂ ଜ୍ଞାନଟା ତାଙ୍କୁ ଦେଇ ତାଙ୍କ ମାଧ୍ୟମରେ ଆମ ସବୁକୁ ଜ୍ଞାନ ଦେଉଛନ୍ତି ସମଗ୍ର ମାନବ ସମାଜକୁ ଏ ଜ୍ଞାନ ଉପରେ ଦିଆଯିବ ଧର୍ମ ସ୍ଥାପନ ଧର୍ମ କ'ଣ ଏସବୁ ଜିନିଷ ଆମେ ଏଇ ଯେଉଁ ଗଭର୍ଣ୍ଣମେଣ୍ଟ ବୁଝିବା ପ୍ରକୃତ ଧର୍ମ କ'ଣ ତେଣୁ ଏଇଭଳି ଭାବରେ ଗଲା ପରେ ତାପରେ ଅର୍ଜୁନ ପୁଣି ବିଭିନ୍ନ ପ୍ରକାର ଯୁକ୍ତି କରିବେ ସରିଲା ପରେ ଅନ୍ତିମରେ ଅର୍ଜୁନ କହିବେ ଯେ ମୋର ଆଉ ଯୁଦ୍ଧ କରିବା ପାଇଁ ନାହିଁ ତେଣୁ ବସି ପଡ଼ିବେ ଆଉ କଥା ପାଖରୁ ବାହାରିବ ନାହିଁ ତେଣୁ ଏଇଭଳି ପରିସ୍ଥିତିରେ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଉଛି ତେଣୁ ତମ କଥା କୃପିଆ ବିଷ୍ଟ ତେଣୁ ଏଇଭଳି ଭାବରେ ଯେଉଁ ଅବସ୍ଥାରେ ଅଛନ୍ତି ଅର୍ଜୁନ ଭଗବାନ ଯେଭଳିଆ ଚାହୁଁଥିଲେ ସେଭଳିଆ ଅର୍ଜୁନ ଆରମ୍ଭ ହୋଇଗଲା ତାଙ୍କର ବିଷାଦ ଆରମ୍ଭ ହୋଇଗଲା ସେ ଆଉ ଶକ୍ତି ରହିଲାନି ତାଙ୍କ ଶରୀର ସବୁ ଜଳିବା ପାଇଁ ଆରମ୍ଭ କଲା ଜିହ୍ୱା ଶୁଖିଗଲା ଯିବା ପାଇଁ ଆରମ୍ଭ କଲା ଶରୀରରେ ବିପତ୍ତି ଆସିଲା କମ୍ପନ ଆସିଲା ଏମିତିକି ଗାଣ୍ଡିଓଜନ ଘରେ ଧାରଣ କରିବା ପାଇଁ ମଧ୍ୟ ତାଙ୍କର ଶକ୍ତି ରହିଲା ନାହିଁ ଏମିତିକି ଠିଆ ହେବା ପାଇଁ ମଧ୍ୟ ଶକ୍ତି ରହିଲା ନାହିଁ ବସି ପଡ଼ିଲେ ଏଇ ଏଇଭଳି ପରିସ୍ଥିତିରେ ତମ କଥା ସେଇଠି କ'ଣ ହେଉଛି ନା କୃପା ବିଷ୍ଟମ୍ ଭଗବାନ କୃପା କରିବି ବର୍ତ୍ତମାନ ଜ୍ଞାନ ପ୍ରଦାନ କରିବେ ଭଗବାନ ଚାହୁଁଥିଲେ ଏଇ ଜ୍ଞାନ ଦେବା ପାଇଁ ତେଣୁ ଅଶ୍ରୁପୂର୍ଣ୍ଣା କୁଳେ କ୍ଷଣ ଅର୍ଜୁନଙ୍କର ଅବସ୍ଥା ଏଇଭଳି ଭାବରେ ଅଶ୍ରୁପୂର୍ଣ୍ଣ ଭାବରେ ରହିଛନ୍ତି ବିଶ୍ୱାସ କରୁଛନ୍ତି ତାଙ୍କର ବନ୍ଧୁମାନଙ୍କ ପାଇଁ ତାଙ୍କର ପାଣ୍ଡବମାନଙ୍କ ପାଇଁ ଏକରମାନଙ୍କ ପାଇଁ ଭୀଷ୍ମଦେବଙ୍କ ପାଇଁ ପ୍ରଥମ ଭୀଷ୍ମ ମହମ୍ମଦ ସଂକେତ ଦ୍ରୋଣଙ୍କ ମଧୁସୂଦନ ଉପରେ କହିବେ ସେ କଥା ଭୀଷ୍ମ ଦ୍ରୋଣ ଏମାନଙ୍କ ପାଇଁ ତାଙ୍କର ଆଗରୁ ଚିନ୍ତା କରୁନଥିଲେ ସେ କଥା କାରଣ ଯୁଦ୍ଧ ଆଗରୁ ସେ ଯୁଦ୍ଧ କରିଛନ୍ତି ଆ ପୂର୍ବରୁ ଯେତେବେଳେ ଅଜ୍ଞାତବାସରେ ଥିଲେ ବିରାଟ ଦେଶରେ ଯେଉଁ ଥିଲେ ଅଜ୍ଞାତବାସରେ ସେ ସମୟରେ ପାଣ୍ଡବମାନେ ଏକରମାନେ ଯାଇକରି ଯୁଦ୍ଧ କରିଥିଲେ ତାଙ୍କର ଗୋଧନକୁ ନେଇଯାଉଥିଲେ ତେଣୁ ଅର୍ଜୁନ ଯାଇ ତାଙ୍କ ସହ ଯୁଦ୍ଧ କରିଥିଲେ ଆଉ ପୂର୍ବରୁ ବହୁତ ଥର ଯୁଦ୍ଧ ହେଇଛି କିନ୍ତୁ ସେତେବେଳେ ତାଙ୍କର ବିଷାଦ ହେଇନି। ଏଠି ବିଷାଦ ହେଲା କାହିଁକି ନା ଭଗବାନ ଏଇଠି ଭାଗବତ ଭଗବତ ଗୀତା ଜ୍ଞାନ ପ୍ରଦାନ କରିବେ, ସେଥିପାଇଁ ତାଙ୍କର ବିଷାଦ ଜାତ ହେଇଛି। ତେଣୁ ଏଠି ଗୌତମ କଥା କୃପାଭିଷ୍ଟ ଅଶ୍ରୁପୂର୍ଣ୍ଣ କୁଳକ୍ଷଣ ଏଇଭଳି ଭାବରେ ଯେଉଁ ନିଷିଦ୍ଧ ବହୁତ ଦୁଃଖିତ ହୋଇକି ରହିଛନ୍ତି, ଏଇଟା ପ୍ରକୃତରେ ଏଇଟା ପ୍ରକୃତ ଜ୍ଞାନୀ ବ୍ୟକ୍ତିର ଇଏ ଲକ୍ଷଣ ନୁହଁ। ଯେଉଁମାନେ ଆତ୍ମଜ୍ଞାନ ରହିଛନ୍ତି, ଆତ୍ମଜ୍ଞାନୀ ଯେଉଁମାନେ ଆତ୍ମସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସେମାନେ ଏଭଳି ଶୋକ କରିବା କଥା ନୁହଁ। ଏ ଯେଉଁ ଶୋକ କରୁଛନ୍ତି, ଏ ଶୋକ କରୁଛନ୍ତି ଯେଉଁମାନେ ଶରୀର ସମ୍ବନ୍ଧରେ ଶୋକ କରୁଛନ୍ତି, ଇଏ ମୂର୍ଖ ବ୍ୟକ୍ତିଙ୍କର ଶୋକ। ମୃତ ବ୍ୟକ୍ତି ଭାବୁଛନ୍ତି ଶରୀର ମୃତ ହୋଇଗଲା, ଆମର ସବୁ ସରିଗଲା, ତେଣୁ ଏସବୁ ମୁଁ କରିବି ନାହିଁ, ଏଇଭଳି ଭାବରେ ଏଇଭଳି ଭାବରେ ଶୋକ କରୁଛନ୍ତି। ଆତ୍ମା ସମ୍ବନ୍ଧରେ ଚିନ୍ତା ସେ କରିନାହାନ୍ତି, ଆତ୍ମା ସମ୍ବନ୍ଧରେ ସେ ଜାଣିନାହାନ୍ତି, ତା ନୁହଁ, ଭଗବାନ ଏଇଭଳି ଭାବରେ ମୋହଗ୍ରସ୍ତ କରିଦେଇଛନ୍ତି। ଏସବୁ କେମିତି ଆମେ ଯାହା କହୁଛେ ନା ଅନ୍ତିମରେ ସେ କହିବେ, ଅନ୍ତିମରେ ସେତେବେଳେ ଜ୍ଞାନ ଦେଇସାରି ସାରିଲା ପରେ ଭଗବାନ ପଚାରିବେ ଅର୍ଜୁନ ବର୍ତ୍ତମାନ କ'ଣ ଚାହୁଁଛ, ଯୁଦ୍ଧ କରିବ ନା କରିବନି, କଚିତ ଏକମ୍ ସୁତମ୍ ପାଠ ତ୍ରୟା କୀର୍ତ୍ତନ ଚେତସା କଚିତ ଅଜ୍ଞାନ ସମମ ପ୍ରଣଶ୍ୱତି ଧନଞ୍ଜୟ, ତୁମର ଯେଉଁ ଅଜ୍ଞାନ ଯାହା କହିଥିଲା ମୋହ, ଏ ମୋହ ଦୂର ହେଲା ନା ନାହିଁ। ଏ କହିବାର ଉଦ୍ଦେଶ୍ୟ ହେଉଛି ଯଦି, କାରଣ ସେ ବିଷମ ପରିସ୍ଥିତିରେ ଭଗବତ ଗୀତାର ଜ୍ଞାନ ଦେଇଥିଲେ, ଯଦି ଠିକ୍ ଭାବରେ ଶୁଣିନଥାନ୍ତି ତାହେଲେ ଆଉ ଥରେ ସେ କହିବେ, ଏଇ ଭାବରେ ଭଗବାନ କହୁଛନ୍ତି। ଆଉ କେତେମାନେ ଏ ଟୀକାରେ କଥା କହିଛନ୍ତି, ତେଣୁ ଅର୍ଜୁନ କରି ପ୍ରଭୁ ମୋର ବର୍ତ୍ତମାନ ମୋହ ଦୂର ହୋଇଯାଇଛି, ନଷ୍ଟ ମୋହ ସ୍ମୃତି ଲଭା, ମୁଁ ବର୍ତ୍ତମାନ ସ୍ମୃତି ଫେରିପାଇଛି, ମୋର ଯେଉଁ ଆପଣଙ୍କ ସହିତ ସମ୍ବନ୍ଧ ରହିଛି ଏ ଜ୍ଞାନଟା ମୁଁ ପାଇଯାଇଛି, ସ୍ମୃତି ଫେରିପାଇଛି, ଆପଣଙ୍କ କୃପା ଯେଉଁଟା ହେଇଛି, ତେଣୁ ସ୍ଥିତସ୍ମି ଗତ ସନ୍ଦେହ, ମୋର ଆପଣଙ୍କ ସନ୍ଦେହ ନାହିଁ, ଆପଣ ଯାହା କହିବେ ତାହା ମୁଁ କରିବି। କିନ୍ତୁ ଭଗବାନ ଆଉ କହିଲେନି ତୁମେ ଯୁଦ୍ଧ କର ବୋଲି, ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ ଦେବି, ତୁମେ ଯାହା ଚାହୁଁଛ ତାହା କର। ତେଣୁ ଅର୍ଜୁନ ବୁଝିପାରିଲେ ଭଗବାନଙ୍କ ମନ ମନ ଇଚ୍ଛା କ'ଣ ଅଛି, ଭଗବାନ କହିଲେ ବହୁତ ଥର କହିଛନ୍ତି ଯୁଦ୍ଧ କର ଯୁଦ୍ଧ କର ଯୁଦ୍ଧ କର ବୋଲି, ଅନ୍ତିମରେ ଆମେ କହିଲେନି ଦେଖିବ, କିନ୍ତୁ ଅର୍ଜୁନ ବୁଝିପାରିଲେ ଭଗବାନ ଚାହୁଁଛନ୍ତି ଯୁଦ୍ଧ ହେବା ପାଇଁ, ତେଣୁ ସେ ଯୁଦ୍ଧ ଆରମ୍ଭ ହେଲା। ତେଣୁ ନିଷିଦ୍ଧାନ୍ତ ଇଦମ୍ ବାକ୍ୟମ୍ ଉବାଚ ମଧୁସୂଦନ, ମଧୁସୂଦନ କହିଲେ ଏଠି ମଧୁସୂଦନ ଶବ୍ଦ କାହିଁକି ବ୍ୟବହାର କରାଯାଇଛି ନା, ଏଇଗୁଡ଼େ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରକୁ ଯେ ଏଭଳି ଭାବରେ ଅର୍ଜୁନ ଇଏ ଏଗୁଡ଼େ ଭାଙ୍ଗି ପଡ଼ିଲେ ବସି ପଡ଼ିଲେ, ଧୃତରାଷ୍ଟ୍ର ମନରେ ଚିନ୍ତା କରୁଛନ୍ତି ବହୁତ ବଢ଼ିଆ ହେଲା, ଇଏ ଯାଇକି ଯୁଦ୍ଧ ନ କଲେ ଆମର ପୁଅ ତ ଜିତିକି ରହିଲା, ଆମ ପୁଅ ଯୁଦ୍ଧ ଜାଲାଦା ହେବ, ଚିନ୍ତା କରୁଛନ୍ତି। ତେଣୁକରି ସଞ୍ଜୟ ବୁଝିଛି, ସଞ୍ଜୟ ଦିବ୍ୟଜ୍ୟୋତି ପ୍ରାପ୍ତ ହୋଇଛନ୍ତି ନା, ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସଞ୍ଜୟ ବୁଝିପାରିକି ସେ କହିଲେ ମଧୁସୂଦନ ଶବ୍ଦ ବ୍ୟବହାର କରିବେ। ମଧୁସୂଦନ କହିଲେ ଯେମିତି ଭଗବାନଙ୍କ ଗୋଟିଏ ନାମ ହେଉଛି ମଧୁସୂଦନ, ମଧୁ ନାମଙ୍କ ଦୈତ୍ୟକୁ ସେ ହତ୍ୟା କରିଥିଲେ, ସେହିଭଳି ଭାବରେ ଅର୍ଜୁନଙ୍କର ଯେଉଁ ବର୍ତ୍ତମାନ ବିଷାଦ ଆସିଛି, ବିଷାଦ ରୂପକ ରାକ୍ଷସ ଆସି ଗ୍ରାସ କରିଦେଇଛି ଅର୍ଜୁନଙ୍କୁ, ଭଗବାନ ତାକୁ
ନିଶ୍ଚିତ
ମଧୁସୂଦନ କହିବ, ଏସବୁ ଭାବରେ ବହୁତ କଥା ରହିଛି, ସମଝଦାର କହିଲେ ଇସାରା କାଟି ସବୁ କହିବା ଦରକାର ନୁହେଁ। ତେଣୁ ଯେଉଁମାନେ ଆଚାର୍ଯ୍ୟମାନେ ସମଝଦାର ବ୍ୟକ୍ତି ସେମାନେ ଯେଉଁ ବୁଝିପାରନ୍ତି ସେମାନେ ଟୀକାରେ କହୁଛନ୍ତି, ସେଥିପାଇଁ ଆମେ ଏତିକି ଜାଣୁଛେ, ପ୍ରଭାତ ମହାରାଜ ମଧ୍ୟ ତାଙ୍କ ଭାଷାରେ କହିଛନ୍ତି କିଛି କଥା। ତେଣୁ ଏଭଳି ଭାବରେ କହିଲା ପରେ ତାପରେ ଭଗବାନ କହିବେ, ଆସନ୍ତାକାଲି ଆମେ ଶୁଣିବା ଏଇ ଦ୍ୱିତୀୟ ଶ୍ଳୋକରୁ ଶୁଣିବା। ସେ ଶ୍ଳୋକ ପାଇଁ ମୁଁ ନିଶ୍ଚିତ ଭାବରେ ପ୍ରିପେୟାର ହୋଇନଥିଲି, ତେଣୁ ଯାହା କି ମନକୁ ଆସିଲା କହିଲି, ଆଉ ଆପଣଙ୍କର କିଛି ଯଦି କିଛି
ପାଞ୍ଚ
ଦିନ ରହିଲେ କର୍ଣ୍ଣ, ଦୁଇ ଦିନ ରହିଲେ ଶରୀର, ଏ ସରି ପାଞ୍ଚ ଦିନ ରହିଲେ ଦ୍ରୋଣ, ଦୁଇ ଦିନ ରହିଲେ କର୍ଣ୍ଣ, ଗୋଟେ ଦିନ ରହିଲେ ଶରୀର, ଦଶ ପାଞ୍ଚ ଦୁଇ ଏକ ଅଠର ଦିନ ଆଙ୍କ ପଡ଼େ ଦୁଷ୍ଟଧନ, ସେ ଲାଷ୍ଟ ପର୍ଯ୍ୟନ୍ତ ରହିଥିଲେ ରହିଥିଲେ ଜିତିଗଲା ପରେ ଯେତେବେଳେ ପାଣ୍ଡବମାନେ ତାଙ୍କର ଶିବିର ରହିଥିଲେ, ଭଗବାନ ପାଣ୍ଡବମାନେ ନେଇ ପଳେଇଲେ, ସେହି ସମୟରେ ସେ ରାତିରେ ସେ ଅସତମ ଯାଇକି ତାଙ୍କୁ ହତ୍ୟା କରିଥିଲେ, ରାତିରେ ଯୁଦ୍ଧ କରିଥିଲେ। ଜୟ ଶ୍ରୀ ଭଗବତା କି ଜୟ ଶ୍ରୀ ଭଗବାନ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୌରମାନନ୍ଦେ।